ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ହେ ପରିଶ୍ରାନ୍ତ ଭାରଗ୍ରସ୍ତ ଲୋକ ସମସ୍ତେ ମୋ ନିକଟକୁ ଆସ, ମୁଁ ତୁମମାନଙ୍କୁ ବିଶ୍ରାମ ଦେବି। ଆସନ୍ତୁ ସେହି ଜୀବନଦାତାଙ୍କର ପରିଚୟ ପାଇ ଜୀବନରେ ବାସ୍ତବ ଶାନ୍ତି ଓ ମୁକ୍ତି ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
প্রিয় বন্ধু, আমার পথ প্রদর্শিকা বেতার অনুষ্ঠান তরফু আপনার হার্দিক অভিনন্দন ও প্রীতি শুভেচ্ছা জ্ঞাপন করুছু। প্রভু যীশু বিষয় আপনার যে বিশেষ আগ্রহী তাহা জাঁ আমি বিশেষ আনন্দিত। আপনার প্রার্থনার অনুরোধ রক্ষা করে আমি আপনার নিমন্ত প্রার্থনা করুছু, আভু যীশু নিশ্চিত ভাবে আপনার সমস্যা সমাধান করবে। আপনার যদি কৌশি প্রকার প্রশ্ন থাকে তাহলে তাহা লিখি জনাইলে আমি আপনার তাহা পত্র মাধ্যমে জনাই পারিব। ଆପଣଙ୍କର ଯଦି ପ୍ରାର୍ଥନାର କୌଣସି ଅନୁରୋଧ ରହିଅଛି କିମ୍ବା ସାକ୍ଷ୍ୟ ରହିଅଛି ତାହେଲେ ତାହା ଲେଖି ଜଣାଇବା ନିମନ୍ତେ ଅନୁରୋଧ। ଆମେ ଆପଣଙ୍କ ନିମନ୍ତେ ପ୍ରାର୍ଥନା କରୁଅଛୁ। ପ୍ରଭୁ ଯୀଶୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆସନ୍ତୁ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମରେ ଧନ୍ୟବାଦ କରୁଅଛୁ ଯେ ତୁମେ ଆମମାନଙ୍କ ପରି ଅଯୋଗ୍ୟମାନଙ୍କୁ ଆଉ ଏକ ଦିନ ଦେଖିବା ପାଇଁ ସୁଯୋଗ ଦେଲ। କେବଳ ସେତିକି ନୁହେଁ, ତୁମର ବାକ୍ୟ ମଧ୍ୟ ଦେଇ ତୁମେ ଆମମାନଙ୍କ ସହିତ ଆଳାପ କରିବା ପାଇଁ ଯାଉଅଛ, ଆଉ ସେଥିନିମନ୍ତେ ପ୍ରଭୁ ତୁମେ ଆମମାନଙ୍କୁ ଏକ ସରଳ ହୃଦୟ ଦାନ କର, ଆମମାନଙ୍କୁ ଏକ ଧୀରସ୍ଥିର ଚିତ୍ତ ଦାନ କର। ଯେତିକି ସମୟ ଧରି ଆମେ ତୁମର ବାକ୍ୟ ଅଧ୍ୟୟନ ବା ଶ୍ରବଣ କରିବୁ ସେଥିନିମନ୍ତେ ପ୍ରଭୁ ଆମମାନଙ୍କୁ ତୁମେ ସୁସ୍ଥିର ମତି ପ୍ରଦାନ କର। ଯେଉଁମାନେ ଅସୁସ୍ଥ ଅଛନ୍ତି ସେମାନଙ୍କୁ ସୁସ୍ଥତା ଦିଅ, ଯେଉଁମାନେ ସମସ୍ୟାରେ ଅଛନ୍ତି ପ୍ରଭୁ ତୁମେ ସେମାନଙ୍କର ସମସ୍ୟା ସମାଧାନ କର, ଯେଉଁମାନେ ବିଦ୍ୟା ଅଧ୍ୟୟନ କରୁଛନ୍ତି ତହିଁରେ ସଫଳତା ଲାଭ କରିବା ନିମନ୍ତେ ତୁମେ ସେମାନଙ୍କୁ ଆଶୀର୍ବାଦ କର। ତୁମର ଶାନ୍ତି, ତୁମର ଆନନ୍ଦ ଦେଇ ପ୍ରତ୍ୟେକଙ୍କୁ ପ୍ରଭୁ ତୁମେ ସୁରକ୍ଷା କର। ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆଜି ଆମେ ସେହି ପ୍ରଥମ କରନ୍ତୀୟ ଦଶ ପର୍ବର ପ୍ରଥମ ପଦରୁ ଆରମ୍ଭ କରି ତେର ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବାକୁ ଯିବା। ଆଜିର ମୁଖ୍ୟ ଆଲୋଚନାର ପ୍ରସଙ୍ଗ ହେଉଛି ସ୍ୱାଧୀନତା ଅଧିକାର ପତ୍ର ନୁହେଁ। ଆମେ ଏପର୍ଯ୍ୟନ୍ତ ସେହି ଖ୍ରୀଷ୍ଟ ବିଶ୍ୱାସୀର ସ୍ୱାଧୀନତାର ବିଷୟ ମଧ୍ୟରେ ରହିଅଛୁ। ଏହି ଦଶ ପର୍ବରୁ ଆରମ୍ଭ କରି ଏଗାର ପର୍ବର ପ୍ରଥମ ପଦ ପର୍ଯ୍ୟନ୍ତ ଏହି ସ୍ୱାଧୀନତା ବିଷୟ ନେଇ ଆମେ ଲକ୍ଷ୍ୟ କରିବାକୁ ପାରିବା। ଆମେ ବର୍ତ୍ତମାନ ଏହି ପର୍ବରେ ସ୍ୱାଧୀନତାର ବିଷୟ ନେଇ ଅନ୍ୟ ଏକ ଅଞ୍ଚଳ ଦେଖିବାକୁ ଯିବା, ଯାହାକି ଇସ୍ରାଏଲ ଜାତିର ମାଧ୍ୟମରେ ଦୃଷ୍ଟାନ୍ତ ଛଳରେ ପ୍ରକାଶ କରାଯାଇଅଛି। ଦେଖନ୍ତୁ ଦଶ ପର୍ବର ପ୍ରଥମ ପାଞ୍ଚ ପଦ ମଧ୍ୟରେ ଏହିପରି ଲେଖା ଅଛି, କାରଣ ହେ ଭାଇମାନେ, ଆମ୍ଭମାନଙ୍କ ପିତୃପୁରୁଷ ସମସ୍ତେ ମେଘ ତଳେ ଥିଲେ, ଆଉ ସମସ୍ତେ ସମୁଦ୍ର ମଧ୍ୟ ଦେଇ ଗମନ କଲେ, ପୁଣି ସମସ୍ତେ ମେଘ ଓ ସମୁଦ୍ରରେ ମୂଷାଙ୍କ ଉଦ୍ଦେଶ୍ୟରେ ବାପ୍ତିଜିତ ହେଲେ, ଆଉ ସମସ୍ତେ ଏକ ପାରମାର୍ଥିକ ଖାଦ୍ୟ ଭୋଜନ କଲେ ଓ ସମସ୍ତେ ଏକ ପାରମାର୍ଥିକ ପେୟ ପାନ କଲେ, ଯେଣୁ ସେମାନେ ସେମାନଙ୍କ ଅନୁବର୍ତ୍ତୀ ପାରମାର୍ଥିକ ଶୈଳରୁ ପାନ କରୁଥିଲେ, ଆଉ ସେହି ଶୈଳ ଖ୍ରୀଷ୍ଟ। ତଥାପି ସେମାନଙ୍କ ମଧ୍ୟରୁ ଅଧିକାଂଶଠାରେ ଈଶ୍ୱରଙ୍କ ସନ୍ତୋଷ ନଥିଲା, ତେଣୁ ସେମାନେ ପ୍ରାନ୍ତରରେ ମଲେ, ଏ ସମସ୍ତ କଥା ଯେ ତୁମ୍ଭେମାନେ ଅଜ୍ଞାତ ଥାଅ, ଏହା ମୋହର ଇଚ୍ଛା ନୁହେଁ। ପାଉଲ କହନ୍ତି, ତୁମ୍ଭେମାନେ ଯିଏ ଅଜ୍ଞାତ ଥାଅ, ଏହା ମୋହର ଇଚ୍ଛା ନୁହେଁ। ପାଉଲ ଯେତେବେଳେ ତାହା ଲେଖନ୍ତି, ଆପଣ ନିଶ୍ଚିତ ଭାବେ ଜାଣିପାରୁଥିବେ ଯେ ଯେଉଁ ସମସ୍ତ ବିଷୟ ସେମାନଙ୍କୁ ବୁଝାଇବାକୁ ଯାଉଅଛନ୍ତି, ସେହି ସମସ୍ତ ବିଷୟରେ ସେମାନେ ଅଜ୍ଞ ଥିଲେ କିମ୍ବା ଜାଣିନଥିଲେ। କରିନ୍ଥରେ ଥିବା ଖ୍ରୀଷ୍ଟବିଶ୍ୱାସୀ ମଣ୍ଡଳୀ ଏକ ମିଶ୍ରିତ ମଣ୍ଡଳୀ ଥିଲା। ତାହା ହେଉଛି ଯେ ଏହି ମଣ୍ଡଳୀର ଖ୍ରୀଷ୍ଟବିଶ୍ୱାସୀମାନେ ଜିହୁଦୀ ଓ ବିଜାତୀୟମାନଙ୍କ ମଧ୍ୟରୁ ଆସିଥିବା କେତେକ ଖ୍ରୀଷ୍ଟବିଶ୍ୱାସୀ। ତେବେ ସେହି ସମୟରେ ଏହି ଜିହୁଦୀୟମାନେ ପ୍ରଥମ ଖ୍ରୀଷ୍ଟବିଶ୍ୱାସୀ ଥିବାରୁ ବିଜାତୀୟମାନଙ୍କ ମଧ୍ୟରୁ ଆସିଥିବା ନୂତନ ଖ୍ରୀଷ୍ଟବିଶ୍ୱାସୀମାନଙ୍କୁ ସେମାନେ ନ୍ୟୁନ ଦୃଷ୍ଟିରେ ଦେଖୁଥିଲେ। ତେଣୁ ଯେତେବେଳେ ପାଉଲ କହନ୍ତି ଆମ୍ଭମାନଙ୍କ ପିତୃପୁରୁଷ ସମସ୍ତେ, ସେତେବେଳେ ସେ ସେହି ମଣ୍ଡଳୀର ଜିହୁଦୀମାନଙ୍କୁ କହୁଥିଲେ, ଆଉ ସେମାନେ ପାଉଲଙ୍କ ସହିତ ଇସ୍ରାଏଲୀୟ ଥିଲେ ଓ ସେହି ଇତିହାସର ଅଂଶୀ ହୋଇଥିଲେ। ପାଉଲ ଆହୁରି କହନ୍ତି, ଆମ୍ଭମାନଙ୍କ ପିତୃପୁରୁଷ ସମସ୍ତେ ମେଘ ତଳେ ଥିଲେ, ଆଉ ସମସ୍ତେ ସମୁଦ୍ର ମଧ୍ୟ ଦେଇ ଗମନ କଲେ। ତେବେ ଏହି ବିଷୟ ସେହି ସମୟକୁ ଦର୍ଶାଏ ଯେଉଁ ସମୟରେ ଇସ୍ରାଏଲ ସନ୍ତାନଗଣ ମିଶ୍ରର ଦାସତ୍ୱ ବନ୍ଧନରୁ ଉଦ୍ଧାର ପାଇ ସେହି ସୁଫ ସମୁଦ୍ରକୁ ପାରିହେଲେ। ତେବେ ପାଉଲ କହନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶଠାରେ ଈଶ୍ୱରଙ୍କ ସନ୍ତୋଷ ନଥିଲା। ଏହା ପ୍ରକାଶ କରେ ଯେ ଜଣେ ବ୍ୟକ୍ତି କେତେଦୂର ଆତ୍ମିକ ଜୀବନରେ ଆଗେଇ ପାରିବ, ମାତ୍ର ତଥାପି ବିଶ୍ୱାସୀରେ ଗଣିତ ହୋଇପାରିବ ନାହିଁ। ଏହା ଇସ୍ରାଏଲ ସନ୍ତାନଗଣର ଚମତ୍କାର ସ୍ୱାଧୀନତାକୁ ପ୍ରକାଶ କରେ ଯେତେବେଳେ ସେମାନେ ସେହି ସୁଫ ସମୁଦ୍ରକୁ ଅତିକ୍ରମ କଲେ। ସେହି ସମୟରେ ମୂଷାଙ୍କ ବ୍ୟବସ୍ଥା ସେମାନଙ୍କୁ ପ୍ରଦତ୍ତ ହୋଇନଥିଲା, ତେଣୁକରି ସେମାନେ ବ୍ୟବସ୍ଥାର ଅଧୀନରେ ନଥିଲେ। ସେମାନଙ୍କର ମହାନ ସ୍ୱାଧୀନତା ଥିଲା, ମାତ୍ର ସେମାନେ ସେହି ସ୍ୱାଧୀନତାର ଅପବ୍ୟବହାର କଲେ। ସେମାନେ ସମସ୍ତେ ମେଘ ତଳେ ଥିଲେ। ଏହାର ଅର୍ଥ ହେଉଛି ସେମାନଙ୍କର ପରିଚାଳକ ଥିଲେ। ସେମାନେ ସମସ୍ତେ ନିରାପଦରେ ସେହି ସମୁଦ୍ରକୁ ଅତିକ୍ରମ କଲେ। ସେମାନେ ମୂଷାଙ୍କ ଉଦ୍ଦେଶ୍ୟରେ ବାପ୍ତିଜିତ ହେଲେ। ତାହେଲେ ଏଠାରେ ଏହି ବାପ୍ତିଜିତର ଅର୍ଥ କ'ଣ? କ'ଣ ମୂଷା ସେମାନଙ୍କୁ ଜଳରେ ବାପ୍ତିସ୍ମ ଦେଲେ? ନୁହେଁ। ପବିତ୍ର ବାଇବଲ ପ୍ରକାଶ କରେ ଯେ ସେମାନେ ଶୁଷ୍କ ପଥ ଦେଇ ସମୁଦ୍ର ପାର ହେଲେ, ଜଳ ସେମାନଙ୍କୁ ସ୍ପର୍ଶ କରିନଥିଲା। ଯଦି ସେହି ସମୁଦ୍ରର ଜଳ କାହାକୁ ଗ୍ରାସ କରିଥାଏ, ତାହେଲେ ସେମାନେ ହେଉଛନ୍ତି ସେହି ମିଶ୍ରୀୟମାନେ। ତାହେଲେ ସେମାନେ ମୂଷାଙ୍କ ଉଦ୍ଦେଶ୍ୟରେ କିପରି ବାପ୍ତିଜିତ ହେଲେ? ଯେତେବେଳେ ପବିତ୍ର ଧର୍ମଶାସ୍ତ୍ର ପ୍ରକାଶ କରେ ଯେ ସେମାନେ ମୂଷାଙ୍କ ଉଦ୍ଦେଶ୍ୟରେ ବାପ୍ତିଜିତ ହେଲେ, ଏହା ଜଳରେ ବାପ୍ତିସ୍ମ ଗ୍ରହଣ ବିଷୟକୁ ପ୍ରକାଶ କରେ ନାହିଁ କି ପବିତ୍ର ଆତ୍ମାରେ ବାପ୍ତିଜିତ ହେବା ବିଷୟକୁ ପ୍ରକାଶ କରେ ନାହିଁ, ଯେହେତୁ ଏହା ପ୍ରକାଶ କରେ ଯେ ସେମାନେ ମୂଷାଙ୍କ ଉଦ୍ଦେଶ୍ୟରେ ବାପ୍ତିଜିତ ହେଲେ। ତେବେ ଏହାକୁ ସରଳ ଭାବେ ବୁଝିବାକୁ ଗଲେ ସେମାନେ ମୂଷାଙ୍କ ସହିତ ପରିଚିତ ହେଲେ, କାରଣ ବାପ୍ତିସ୍ମର ଅର୍ଥ ପରିଚୟକରଣ। ଏଭ୍ରି ଏଗାର ପର୍ବର ଅଣତିରିଶ ପଦରେ ଲେଖା ଅଛି, ବିଶ୍ୱାସ ଦ୍ୱାରା ସେମାନେ ଶୁଷ୍କ ଭୂମି ପାର ହେଲା ପରି ସୁଫ ସାଗରର ଭିତର ଦେଇ ପାର ହେଲେ, କିନ୍ତୁ ମିଶରୀୟମାନେ ସେହି ପ୍ରକାର ଚେଷ୍ଟା କରିବାକୁ ଯାଇ ବୁଡ଼ି ମଲେ। ବିଶ୍ୱାସ ଦ୍ୱାରା ସେମାନେ ସୁଫ ସମୁଦ୍ର ଭିତର ଦେଇ ପାର ହେଲେ, ଏହା କାହାର ବିଶ୍ୱାସ ଥିଲା? ଏହା ସେମାନଙ୍କର ବିଶ୍ୱାସ ନଥିଲା, ସେମାନଙ୍କର କିଛି ବିଶ୍ୱାସ ନଥିଲା। ଯଦି ଆପଣ ସେହି ବିଷୟକୁ ଜାଣିବାକୁ ଚାହାନ୍ତି, ତାହେଲେ ସେହି ବିଷୟ ଯାତ୍ରା ପୁସ୍ତକରେ ଲକ୍ଷ୍ୟ କରିବାକୁ ପାରିବେ। ସେମାନେ ସେହି ସମସ୍ୟା ହେତୁ ମିଶର ଦେଶକୁ ଫେରିଯିବାକୁ ଚାହିଁଲେ ଓ ସେମାନେ ମୂଷାଙ୍କୁ ଦୋଷ ଦେଲେ, ଯେହେତୁ ସେମାନଙ୍କୁ ସେହି ମିଶର ଦେଶରୁ ବାହାର କରି ସେହି ପ୍ରାନ୍ତର ମଧ୍ୟକୁ କଢ଼ାଇ ଆଣିଥିଲେ। କିନ୍ତୁ ଏହା ଥିଲା ମୂଷାଙ୍କର ବିଶ୍ୱାସ। ଏ ସେହି ମୂଷା ଥିଲେ ଯେ କି ସେହି ଜଳ ନିକଟକୁ ଯାଇ ସେହି ସୁଫ ସମୁଦ୍ରକୁ ଆଘାତ କରିଥିଲେ ଈଶ୍ୱରଙ୍କର ଆଦେଶ ଅନୁଯାୟୀ। ଏ ଥିଲେ ସେହି ମୂଷା ଯେ କି ସେମାନଙ୍କୁ ସେହି ଶୁଷ୍କ ପଥ ଦେଇ କଢ଼ାଇ ଆଣିଥିଲେ। ଆଉ ଯେତେବେଳେ ସେମାନେ ଅନ୍ୟ ପାଖକୁ ଆସିଲେ, ସେତେବେଳେ ସେମାନେ ମୂଷାଙ୍କର ଗୀତ ଗାନ କଲେ, ଯାହାକି ଯାତ୍ରା ପୁସ୍ତକ 15 ପର୍ବରେ ଲିଖିତ ଅଛି। ଇସ୍ରାଏଲ ସନ୍ତାନଗଣ ମୂଷାଙ୍କ ସହିତ ପରିଚିତ ହେଲେ। ଏଠାରେ ଆମମାନଙ୍କ ନିମନ୍ତେ ଏକ ମହାନ ଆତ୍ମିକ ଶିକ୍ଷା ମଧ୍ୟ ରହିଅଛି। ଏହି ସମସ୍ତ ବିଷୟ ଆମମାନଙ୍କର ପରିତାଣର ରୂପରେଖ। ପ୍ରଭୁ ଯୀଶୁଖ୍ରୀଷ୍ଟ ସେହି ମୃତ୍ୟୁରୂପକ ଜଳର ମଧ୍ୟ ଦେଇ ଗତି କଲେ ଓ ଆମ୍ଭେମାନେ ତାହାଙ୍କର ସେହି ମୃତ୍ୟୁରେ ତାହାଙ୍କର ନିକଟବର୍ତ୍ତୀ ହୋଇଅଛୁ ଓ ତାହାଙ୍କ ସହିତ ପରିଚିତ ହୋଇଅଛୁ ଓ ବର୍ତ୍ତମାନ ଆମେ ସେହି ଜୀବନ୍ତ ଉଦ୍ଧାରକର୍ତ୍ତାଙ୍କ ସହିତ ପରିଚିତ ହୋଇଅଛୁ ଓ ସେହି ଉଦ୍ଧାରକର୍ତ୍ତାଙ୍କ ସହିତ ବାପ୍ତିଜିତ ହୋଇଅଛୁ। ଏହିପରି ଭାବେ ଆମେମାନେ ଖ୍ରୀଷ୍ଟଙ୍କ ସହିତ ପାପରେ ମୃତ ହୋଇ ଧର୍ମରେ ଜୀବିତ ହୋଇଅଛୁ ଓ ଆମେମାନେ ଉଦ୍ଧାରପ୍ରାପ୍ତ ହୋଇଅଛୁ। ଯେତେବେଳେ ଆମେ ସେହି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ତାହାଙ୍କୁ ଉଦ୍ଧାରକର୍ତ୍ତା ରୂପେ ହୃଦୟରେ ଗ୍ରହଣ କରୁ, ସେତେବେଳେ ଆମେ ପାପରୁ ଉଦ୍ଧାରପ୍ରାପ୍ତ ହୋଇ ସେହି ପରିତ୍ରାଣର ଅନୁଭୂତି ଲାଭ କରିଥାଉ। ଜଳରେ ବାପ୍ତିସ୍ମ ଗ୍ରହଣ କରିବା ଏହି ବିଷୟକୁ ଦର୍ଶାଇଥାଏ ଓ ଏହା ଅତି ଗୁରୁତ୍ୱପୂର୍ଣ୍ଣ। ମାତ୍ର ପ୍ରକୃତ ବାପ୍ତିସ୍ମ ପବିତ୍ର ଆତ୍ମାଙ୍କର କାର୍ଯ୍ୟ ଅଟେ। ବର୍ତ୍ତମାନ ଏଠାରେ ଆମେ ଲକ୍ଷ୍ୟ କରୁଅଛୁ ଯେ ଇସ୍ରାଏଲ ଲୋକମାନେ ମୋଷାଙ୍କ ଉଦ୍ଦେଶ୍ୟରେ ବାପ୍ତିଜିତ ହେଲେ ଓ ସେମାନେ ସେହି ସୁଫ ସମୁଦ୍ରକୁ ପାରିହେବା ନିମନ୍ତେ ସମର୍ଥ ହେଲେ। ଆଉ ସମସ୍ତେ ଏକ ପାରମାର୍ଥିକ ଖାଦ୍ୟ ଭୋଜନ କଲେ, ଯାହାକି ମାନ୍ନା, ଓ ସମସ୍ତେ ଏକ ପାରମାର୍ଥିକ ପେୟ ପାନ କଲେ, ଯେଣୁ ସେମାନେ ସେମାନଙ୍କ ଅନୁବର୍ତ୍ତୀ ପାରମାର୍ଥିକ ଶୈଳରୁ ପାନ କରୁଥିଲେ, ଆଉ ସେହି ଶୈଳ ଖ୍ରୀଷ୍ଟ। ତାହା ହେଉଛି, ଏହା ଖ୍ରୀଷ୍ଟଙ୍କୁ ଉପସ୍ଥାପିତ କରେ। ତଥାପି ସେମାନଙ୍କ ମଧ୍ୟରୁ ଅଧିକାଂଶଠାରେ ଈଶ୍ୱରଙ୍କ ସନ୍ତୋଷ ନଥିଲା, ତେଣୁ ସେମାନେ ପ୍ରାନ୍ତରରେ ନିପତିତ ହେଲେ। କିନ୍ତୁ ଏହି ସମସ୍ତ କାହିଁକି ଆମମାନଙ୍କ ନିକଟରେ ପ୍ରକାଶ କରାଯାଇଅଛି? ପାଉଲ ଏହାର କାରଣ ବିଷୟରେ ମଧ୍ୟ ଦର୍ଶାନ୍ତି। 10:6 ଲେଖା ଅଛି, ସେମାନେ ଯେପ୍ରକାରେ ମନ୍ଦ ବିଷୟରେ ଅଭିଳାଷୀ ହୋଇଥିଲେ, ଆମ୍ଭେମାନେ ଯେପରି ସେ ପ୍ରକାରେ ଅଭିଳାଷୀ ନ ହେଉଁ, ଏଥିନିମନ୍ତେ ଏହି ସମସ୍ତ ବିଷୟ ଆମ୍ଭମାନଙ୍କ ପକ୍ଷରେ ଦୃଷ୍ଟାନ୍ତ ସ୍ୱରୂପ ହୋଇଅଛି। ଏହି ପର୍ବର ପ୍ରଥମ 5 ପଦ ସେହି ସ୍ୱାଧୀନତାର ବିଷୟକୁ ଦୃଷ୍ଟାନ୍ତ ସ୍ୱରୂପେ ପ୍ରକାଶ କରେ, ଯାହାକି ଏହି ଲୋକମାନେ ଇସ୍ରାଏଲ ଜାତି ହିସାବରେ ସେହି ସମସ୍ତ ସ୍ୱାଧୀନତାକୁ ଉପଭୋଗ କରିଥିଲେ। କିନ୍ତୁ ବର୍ତ୍ତମାନ ଏହି ଅଂଶରେ ଆମେ ଲକ୍ଷ୍ୟ କରୁଅଛୁ ଯେ ଏହି ଲୋକମାନେ ସେମାନଙ୍କର ସ୍ୱାଧୀନତାରେ ଅପବ୍ୟବହାର କଲେ। ପାଉଲ ଆମମାନଙ୍କ ନିମନ୍ତେ ସେହି ଘଟଣା ମଧ୍ୟ ଦେଇ ଏକ ଶିକ୍ଷା ଦିଅନ୍ତି। ଏହା ସେମାନଙ୍କ ପ୍ରତି ଘଟିଲା, ମାତ୍ର ଆମମାନଙ୍କ ନିମନ୍ତେ ଦୃଷ୍ଟାନ୍ତ ସ୍ୱରୂପ। ଏହା ଆପଣଙ୍କ ନିମନ୍ତେ ଓ ମୋ ନିମନ୍ତେ ଲେଖାଯାଇଅଛି, ତେଣୁ ଆମେ ଏଥିପ୍ରତି ବିଶେଷ ଧ୍ୟାନ ଦେବା ଉଚିତ। ଇସ୍ରାଏଲ ଲୋକମାନଙ୍କର ଏହି ଚମତ୍କାର ସ୍ୱାଧୀନତା ଥିଲା, ମାତ୍ର ସେମାନେ କ'ଣ କଲେ? ଏହା କହେ ଯେ ସେମାନେ ମନ୍ଦ ବିଷୟରେ ଅଭିଳାଷୀ ହେଲେ। ସେହି ମନ୍ଦତା କ'ଣ? ଆମେ ଯଦି ଗଣନା ପୁସ୍ତକ 11 4-6 ମଧ୍ୟକୁ ଫେରିଯିବା, ତାହେଲେ ସେଠାରେ ଏହି ମନ୍ଦତା ସବୁ କ'ଣ ତାହା ଲକ୍ଷ୍ୟ କରିବାକୁ ପାରିବା। ଦେଖନ୍ତୁ, ସେଠାରେ ଏହିପରି ଲେଖା ଅଛି, ଅନନ୍ତର ସେମାନଙ୍କ ମଧ୍ୟବର୍ତ୍ତୀ ମିଶ୍ରିତ ଲୋକମାନଙ୍କର ଜନତା ଲୋଭାକ୍ରାନ୍ତ ହେବାକୁ ଲାଗିଲେ। ପୁଣି ଇସ୍ରାଏଲ ସନ୍ତାନଗଣ ମଧ୍ୟ ପୁନର୍ବାର ରୋଦନ କରି କହିଲେ, କିଏ ଆମମାନଙ୍କୁ ମାଂସ ଖାଇବାକୁ ଦେବ? ଆମ୍ଭେମାନେ ମିଶ୍ର ଦେଶରେ ବିନାମୂଲ୍ୟରେ ଯେଉଁ ମାଛ ଖାଉଥିଲୁ ତାହା ମନରେ ପଡ଼େ। ସେ କାକୁଡ଼ି ଓ ସେ ଖରଭୁଜ ଓ ସେ ପରୁ ଓ ସେ ପିଆଜ ଓ ରସୁଣ ମନରେ ପଡ଼େ। ମାତ୍ର ଏବେ ଆମମାନଙ୍କର ପ୍ରାଣ ଶୁଷ୍କ ହେଉଅଛି, ଏଠି କିଛି ନାହିଁ, ଏହି ମାନ୍ନା ଛଡ଼ା ଆଉ ଦେଖିବାକୁ କିଛି ନାହିଁ। ଦେଖନ୍ତୁ, ସେମାନେ ମନ୍ଦ ବିଷୟରେ ଅଭିଳାଷୀ ହେଲେ। ସେହି ଖରଭୁଜ, ରସୁଣ ଓ ପିଆଜ ସହିତ ଭୁଲ କ'ଣ ଥିଲା? ତେବେ ସେମାନେ ଯଦି ତାହା ଖାଆନ୍ତି ତାହେଲେ ତହିଁରେ ଭୁଲ କିଛି ନାହିଁ। ମାତ୍ର କଥା ହେଉଛି, ଯାହା ସେମାନଙ୍କ ନିମନ୍ତେ ଈଶ୍ୱରଙ୍କ ଇଚ୍ଛା ବିରୁଦ୍ଧ ଥିଲା ତହି ନିମନ୍ତେ ସେମାନେ ଲାଳାୟିତ ହେଲେ ବା ଆସକ୍ତ ହେଲେ। ଏହା ଥିଲା ସେମାନଙ୍କର ମନ୍ଦତାର କାରଣ। କାରଣ ଈଶ୍ୱର ଚାହିଁନଥିଲେ ଯେ ସେମାନେ ପୁନର୍ବାର ସେହି ମିଶ୍ର ଦେଶକୁ ଫେରିଯାଆନ୍ତୁ। ଆପଣ କେବେ ଲକ୍ଷ୍ୟ କରିଛନ୍ତି ଏହି ପ୍ରକାର ଅଭିଳାଷ କେତେଥର ପାପ କରିବା ନିମନ୍ତେ ପ୍ରବର୍ତ୍ତାଏ? ଏହା ସେହି ଏଦନ ଉଦ୍ୟାନରେ ଆରମ୍ଭ ହେଲା। ଆଦି ପୁସ୍ତକ ତିନି ପର୍ବର ଛଅ ପଦରେ ଲେଖା ଅଛି, ଏଥିରେ ନାରୀ ସେହି ବୃକ୍ଷକୁ ସୁଖାଦ୍ୟର ଉତ୍ପାଦକ ଓ ନୟନର ଲୋଭଜନକ ଓ ଜ୍ଞାନ ଦେବା ନିମିତ୍ତ ବାଞ୍ଛନୀୟ ଦେଖି ତହିଁରୁ ଫଳ ତୋଳି ଖାଇଲେ, ପୁଣି ଆପଣା ସଙ୍ଗସ୍ଥ ସ୍ୱାମୀଙ୍କୁ ଦିଅନ୍ତେ ସେ ମଧ୍ୟ ଖାଇଲେ। ଏହା ସେହି କିଛି ବିଷୟ ନିମନ୍ତେ ଅଭିଳାଷ ଥିଲା ଯାହାକି ଈଶ୍ୱରଙ୍କ ଇଚ୍ଛାର ବହିର୍ଭୂତ ଥିଲା। ତାହେଲେ ସେହି ଅଭିଳାଷ କ'ଣ? ଏହି ଘଟଣାରେ ଏହା ହେଉଛି ଏକ ବିଷୟକୁ ଚାହିଁବା ଯାହାକି ଈଶ୍ୱରଙ୍କ ଇଚ୍ଛାର ବହିର୍ଭୂତ। ସେହି ନିର୍ଦ୍ଦିଷ୍ଟ ସମୟରେ ସେମାନେ ଏହି ସମସ୍ତ ବିଷୟରେ ଲାଳାୟିତ ହେବା ଈଶ୍ୱରଙ୍କର ଇଚ୍ଛା ବିରୁଦ୍ଧ ଥିଲା ଓ ଏହା ଈଶ୍ୱରଙ୍କ ଇଚ୍ଛା ନଥିଲା। ସାତ ପଦରେ ଲେଖା ଅଛି, ଯେପରି ସେମାନଙ୍କ ମଧ୍ୟରେ କେତେକ ପ୍ରତିମା ପୂଜକ ହେଲେ ସେପରି ତୁମ୍ଭେମାନେ ପ୍ରତିମା ପୂଜକ ହୁଅ ନାହିଁ। ଯେପରି ଲେଖା ଅଛି, ଲୋକମାନେ ଭୋଜନପାନ କରିବାକୁ ବସିଲେ ଆଉ ନୃତ୍ୟ କରିବାକୁ ଉଠିଲେ। ଆପଣ ଯେକୌଣସି ବିଷୟକୁ ଈଶ୍ୱରଙ୍କ ସ୍ଥାନରେ ରଖନ୍ତି ତାହା ଆପଣଙ୍କ ନିମନ୍ତେ ପ୍ରତିମା ପୂଜା ସହିତ ସମାନ। ଏହା ଆପଣଙ୍କ ଧନ, ଜ୍ଞାନ, ମାନସମ୍ମାନ, ପଦମର୍ଯ୍ୟାଦା କିମ୍ବା ଜାଗତିକ ଲାଳସା, ଯେକୌଣସି ବିଷୟ ହୋଇପାରେ ଯାହାକୁ ଆପଣ ଆପଣଙ୍କ ଜୀବନରେ ଈଶ୍ୱରଙ୍କ ଅପେକ୍ଷା ପ୍ରଧାନ ସ୍ଥାନ ଦିଅନ୍ତି ତାହା ଆପଣଙ୍କ ନିମନ୍ତେ ପ୍ରତିମା ସଦୃଶ। ଆଠ ପଦରୁ ଦଶ ପଦ ମଧ୍ୟରେ ଏପରି ଲେଖା ଅଛି, ଯେପରି ସେମାନଙ୍କ ମଧ୍ୟରେ କେତେକ ବ୍ୟଭିଚାର କରି ଏକ ଦିନରେ ତେଇଶ ହଜାର ମରିଗଲେ ସେପରି ଆମ୍ଭେମାନେ ବ୍ୟଭିଚାର ନ କରୁ। ଯେପରି ସେମାନଙ୍କ ମଧ୍ୟରେ କେତେକ ପ୍ରଭୁଙ୍କୁ ପରୀକ୍ଷା କରି ସର୍ପ ଦ୍ୱାରା ବିନଷ୍ଟ ହେଲେ ସେପରି ଆମ୍ଭେମାନେ ପ୍ରଭୁଙ୍କୁ ପରୀକ୍ଷା ନ କରୁ। ଯେପରି ସେମାନଙ୍କ ମଧ୍ୟରେ କେତେକ ଲୋକ ବଚସା କରି ସଂହାରକ ଦ୍ୱାରା ବିନଷ୍ଟ ହେଲେ ସେପରି ତୁମେମାନେ ବଚସା କର ନାହିଁ। ପାଉଲ ଏଠାରେ ସେମାନଙ୍କର କେତେକ ପାପମୟ ବିଷୟକୁ ପ୍ରକାଶ କରନ୍ତି। ଏହି ଲୋକମାନେ ଈଶ୍ୱରଙ୍କ ବିରୁଦ୍ଧରେ ବାରମ୍ବାର ଅଭିଯୋଗ ଓ ବଚସା କରିବାକୁ ଲାଗିଲେ। ଯେଉଁମାନେ ସେହିସବୁ ବିଷୟ ଚାହୁଁଥିଲେ ତାହା ସବୁ ଯେ ଈଶ୍ୱରଙ୍କ ଇଚ୍ଛା ବିରୁଦ୍ଧ ଥିଲା, ଏହା ତହିଁର ଦୃଷ୍ଟାନ୍ତ ସ୍ୱରୂପ ଥିଲା। ମାତ୍ର ଈଶ୍ୱର ତାହାଙ୍କର ଲୋକମାନଙ୍କ ନିମନ୍ତେ କିଛି ଉତ୍ତମ ବିଷୟ ରଖିଥାନ୍ତି। ତାହା ସେହି ସମୟରେ ସତ୍ୟ ଥିଲା ଓ ଆଜି ମଧ୍ୟ ତାହା ସତ୍ୟ। ମାତ୍ର ସେମାନେ ବାରମ୍ବାର କିଛି ବିଷୟ ଚାହୁଁଥିଲେ ଯାହାକି ସେମାନଙ୍କ ନିମନ୍ତେ ଈଶ୍ୱରଙ୍କ ଇଚ୍ଛାର ବହିର୍ଭୂତ ଥିଲା। ଏଗାର ପଦରେ ଲେଖା ଅଛି, ଏହି ସମସ୍ତ ଦୃଷ୍ଟାନ୍ତ ସ୍ୱରୂପେ ସେମାନଙ୍କ ପ୍ରତି ଘଟିଲା, ଆଉ ଯେଉଁମାନଙ୍କ ସମୟରେ ଯୁଗାନ୍ତକାଳ ଉପସ୍ଥିତ ହୋଇଅଛି, ଏପରି ଯେ ଆମ୍ଭେମାନେ ଆମ୍ଭମାନଙ୍କ ଚେତନା ନିମନ୍ତେ ସେହିସବୁ ଲେଖାଯାଇଅଛି। ଆମ୍ଭମାନଙ୍କୁ ଏହି ସମସ୍ତ ବିଷୟ ମଧ୍ୟ ଦେଇ ମଧ୍ୟ ଶିକ୍ଷା କରିବାକୁ ଅଛି। ଆମ୍ଭମାନଙ୍କର ଖ୍ରୀଷ୍ଟୀୟ ସ୍ୱାଧୀନତା ଅଛି, ମାତ୍ର ଆମ୍ଭମାନଙ୍କର ଇଚ୍ଛା ଈଶ୍ୱରଙ୍କ ଇଚ୍ଛା ଅନୁମୋଦିତ ହେବା ଆବଶ୍ୟକ। ତାହା ହିଁ ଲକ୍ଷ୍ୟ କରିବା ଆମମାନଙ୍କ ନିମନ୍ତେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବାରପଦରେ ଲେଖା ଅଛି, ଏଣୁ ଯିଏ ଆପଣାକୁ ସ୍ଥିର ବୋଲି ମନେ କରେ ସେ ଯେପରି ପତିତ ନ ହୁଏ, ଏଥିନିମନ୍ତେ ସେ ସାବଧାନ ହେଉ। ଆପଣ କିଏ ତହିଁରେ କୌଣସି ଭିନ୍ନତା ନାହିଁ। ଆପଣ ହୁଏତ ଆଜି ମଧ୍ୟ ପତିତ ହୋଇପାରନ୍ତି। ପାପରେ ପତିତ ହେବା ମନୁଷ୍ୟ ନିମନ୍ତେ ଅତି ସହଜ। ଜଣେ ଅତି ଧାର୍ମିକ ହୋଇପାରେ ଓ ଅତି ବଳିଷ୍ଠ ଖ୍ରୀଷ୍ଟ ବିଶ୍ୱାସୀ ହୋଇପାରେ, ମାତ୍ର ତଥାପି ତାହାର ପତନ ଘଟିପାରେ। ତେଣୁକରି ଆପଣ ଓ ମୁଁ ଆମେ ବିଶେଷ ଯତ୍ନବାନ ହେବା ଉଚିତ, ଯେପରି ଆମେ ଈଶ୍ୱରଙ୍କ ଇଚ୍ଛା ମଧ୍ୟରେ ରହିପାରୁ, ଯେଉଁଠାରେ କି ଆମେ ଆମ ଜୀବନରେ ଈଶ୍ୱରଙ୍କ ଆତ୍ମାର ପ୍ରତିରୋଧ ନ କରୁ। ତେର ପଦରେ ଲେଖା ଅଛି, ମନୁଷ୍ୟ ପ୍ରତି ଯେଉଁ ପ୍ରକାର ପରୀକ୍ଷା ସ୍ୱାଭାବିକ, ତା ଛଡ଼ା ଅନ୍ୟ ପ୍ରକାର ପରୀକ୍ଷା ତୁମମାନଙ୍କ ପ୍ରତି ଘଟି ନାହିଁ, କିନ୍ତୁ ଈଶ୍ୱର ବିଶ୍ୱାସ୍ୟ। ସେ ତୁମମାନଙ୍କୁ କୌଣସି ଅସହ୍ୟ ପରୀକ୍ଷାରେ ପରୀକ୍ଷିତ ହେବାକୁ ଦେବେ ନାହିଁ, ମାତ୍ର ଯେପରି ତୁମ୍ଭେମାନେ ସହ୍ୟ କରିପାର ଏଥିପାଇଁ ପରୀକ୍ଷା ଘଟିବା ସଙ୍ଗେ ସଙ୍ଗେ ସେ ଉଦ୍ଧାରର ପଥ ମଧ୍ୟ ପ୍ରସ୍ତୁତ କରିବେ। ଅନେକ ଲୋକ ଅଛନ୍ତି ଯେଉଁମାନେ ଭାବନ୍ତି ଯେ ସେମାନେ ଯେଉଁପରି ପରୀକ୍ଷାର ମଧ୍ୟ ଦେଇ ଗତି କରିଅଛନ୍ତି ଅନ୍ୟ କେହି ସେପରି ପରୀକ୍ଷା ମଧ୍ୟ ଦେଇ ଗତି କରୁନାହାନ୍ତି ବା କରିନାହାନ୍ତି। କିନ୍ତୁ ମୋର ପ୍ରିୟ ବନ୍ଧୁ, ଆପଣ କେଉଁପରି ପରୀକ୍ଷାର ଅନୁଭୂତି ମଧ୍ୟ ଦେଇ ଗତି କରୁଅଛନ୍ତି ତାହା ବଡ଼ ବିଷୟ ନୁହେଁ। କାରଣ ଅନେକ ମଧ୍ୟ ଥାଇପାରନ୍ତି ଯେଉଁମାନଙ୍କର କି ସେହି ପ୍ରକାର ପରୀକ୍ଷାର ଅନୁଭୂତି ଥାଇପାରେ। କିନ୍ତୁ ଏକ ସାନ୍ତ୍ୱନାଜନକ ବିଷୟ ହେଉଛି ଯେ ଈଶ୍ୱର ଆପଣଙ୍କ ସୁରକ୍ଷା ନିମନ୍ତେ ଏକ ପଥ ପ୍ରସ୍ତୁତ କରିବେ, ଯେହେତୁ ଈଶ୍ୱର ହେଉଛନ୍ତି ବିଶ୍ୱସ୍ତ। ସେ ଆପଣଙ୍କୁ କୌଣସି ଅସହ୍ୟ ପରୀକ୍ଷାରେ ପରୀକ୍ଷିତ ହେବାକୁ ଦେବେ ନାହିଁ। ଆପଣଙ୍କ ସହ୍ୟ କରିବାର ସୀମାରେଖାର ବାହାରେ ସେ ଆପଣଙ୍କୁ ପରୀକ୍ଷିତ ହେବାକୁ ଦେବେ ନାହିଁ ଓ ସମସ୍ତ ପରୀକ୍ଷା ମଧ୍ୟ ଦେଇ ସେ ଆପଣଙ୍କୁ ସହ୍ୟ କରିବା ନିମନ୍ତେ ଶକ୍ତି ଦେବେ। ଡକ୍ଟର ହୁଟନ୍ ଏହିପରି କହନ୍ତି, ଈଶ୍ୱର ସଦାସର୍ବଦା ଉଦ୍ଧାର ପାଇବାର ରାସ୍ତା ପ୍ରସ୍ତୁତ କରିଥାନ୍ତି ଓ ବେଳେବେଳେ ସେହି ରକ୍ଷା ପାଇବାର ଉପାୟ ମଧ୍ୟ ରାଜାଙ୍କର ରାଜପଥ ଓ ଏକ ଉତ୍ତମ ହଳେ ଚକ। ଅନ୍ୟ ଅର୍ଥରେ କହିବାକୁ ଗଲେ, ଶୟତାନ ସେହି ଚକାକୁ ଦେଖୁ ଓ ଆପଣ ଯେତେ ପାରନ୍ତି ସେତେ ଜୋରରେ ସେହି ପରୀକ୍ଷାରୁ ଦୌଡ଼ି ପଳାଇ ଯାଆନ୍ତୁ। କିନ୍ତୁ ଆମେ ସେହି ପରୀକ୍ଷାରେ ପଡ଼ିଯିବାର ଏକ କାରଣ ହେଉଛି ଯେ ଆମେ ସେହି ରୋଷେଇ ଶାଳରେ ରହିଥିବା ଛୋଟ ବାଳକ ପରି। ଦିନେ ତାହାର ମା କିଛି ଶବ୍ଦ ଶୁଣିଲେ, ଯେହେତୁ ସେ ସେହି ରୋଷେଇ ଶାଳରେ ଥିବା ମିଠେଇ ବୋତଲକୁ ତଳକୁ ନେଇ ଆସିଲା। ତାହାର ମା କହିଲେ, ଉଲି ତୁ କେଉଁଠାରେ? ସେ କହିଲା ଯେ ସେ ରୋଷେଇ ଶାଳରେ ଅଛି। ତୁ ସେଠି କ'ଣ କରୁଛୁ? ସେ ଉତ୍ତର କଲା, ମୁଁ ପରୀକ୍ଷା ସହିତ ଯୁଦ୍ଧ କରୁଅଛି। କିନ୍ତୁ ପ୍ରିୟ ବନ୍ଧୁ, ତାହା ପରୀକ୍ଷା ସହିତ ଯୁଦ୍ଧ କରିବାର ସ୍ଥାନ ନୁହେଁ, ମାତ୍ର ସେହି ସ୍ଥାନରୁ ଦୌଡ଼ି ପଳାଇଯିବା ଉଚିତ। ପ୍ରିୟ ବନ୍ଧୁ, ଅନେକ ସମୟରେ ଆମେ ସେହିପରି ପରୀକ୍ଷାର ସ୍ଥାନରେ ରହି ପରୀକ୍ଷା ଉପରେ ବିଜୟୀ ହେବା ପାଇଁ ଚେଷ୍ଟା କରୁ, କିନ୍ତୁ ତାହା ଠିକ୍ ନୁହେଁ। ଆମେ ସେହି ସ୍ଥାନରୁ ଦୌଡ଼ି ପଳାଇଯିବା ଉଚିତ, ତାହେଲେ ଆମେ ପରୀକ୍ଷା ଉପରେ ବିଜୟୀ ହୋଇପାରିବା। ପ୍ରିୟ ବନ୍ଧୁ, ଈଶ୍ୱର ଆମମାନଙ୍କ ନିମନ୍ତେ ରକ୍ଷାର ଉପାୟ ପ୍ରସ୍ତୁତ କରିଅଛନ୍ତି। ସେ ଆମମାନଙ୍କୁ ସ୍ୱାଧୀନତା ଦେଇଅଛନ୍ତି, ମାତ୍ର ଆମେ ସେହି ସ୍ୱାଧୀନତାର ସଦ୍ବ୍ୟବହାର କରିବା ଉଚିତ, ତାହେଲେ ଆମେ ଈଶ୍ୱରଙ୍କ ଆଶୀର୍ବାଦ ତଥା ଅନୁଗ୍ରହକୁ ଉପଲବ୍ଧି କରିପାରିବା। ପରୀକ୍ଷା ଖ୍ରୀଷ୍ଟ ବିଶ୍ୱାସୀ ନିମନ୍ତେ ଅମଙ୍ଗଳର କାରଣ ନୁହେଁ, ମାତ୍ର ମଙ୍ଗଳର କାରଣ। ତାର ଅବନତିର କାରଣ ନୁହେଁ, ମାତ୍ର ଉନ୍ନତିର କାରଣ। ତାହାର ଅସଫଳତାର କାରଣ ନୁହେଁ, ମାତ୍ର ସଫଳତାର କାରଣ। ତାହାର ଅଭିଶାପର କାରଣ ନୁହେଁ, ମାତ୍ର ଆଶୀର୍ବାଦର କାରଣ। ତେଣୁ ଆସୁ ଏହି ବାକ୍ୟ ମଧ୍ୟ ଦେଇ ଆମେ ନିଜର ଜୀବନକୁ ସମୀକ୍ଷା କରୁ ଓ ଆମେ ଆଜି କେଉଁ ସ୍ଥାନରେ ରହି ପରୀକ୍ଷା ସହିତ ଲଢ଼େଇ କରୁଅଛୁ ବା ଦୌଡ଼ି ପଳାଇବାକୁ ଚେଷ୍ଟା କରୁଅଛୁ ତାହା ଜାଣିବା ନିମନ୍ତେ ଚେଷ୍ଟା କରୁ ଓ ନିଜର ସ୍ୱାଧୀନତାକୁ ମନ୍ଦ ଅଭିପ୍ରାୟରେ ନିଜର ଶାରୀରିକ ଅଭିଳାଷ ପୂରଣ ନିମନ୍ତେ ବ୍ୟବହାର ନ କରୁ ବା ଈଶ୍ୱରଙ୍କ ଇଚ୍ଛା ବିରୁଦ୍ଧରେ ଯାଇ ତାହାଙ୍କ କ୍ରୋଧର ପାତ୍ର ନ ହେଉ। ପ୍ରିୟ ବନ୍ଧୁ, ଆପଣ କେଉଁ ପ୍ରକାର ପରିସ୍ଥିତି ମଧ୍ୟ ଦେଇ ଗତି କରୁଅଛନ୍ତି ତାହା ମୁଁ ଜାଣେ ନା, କିନ୍ତୁ ମନୁଷ୍ୟ ଜୀବନରେ ମନୁଷ୍ୟ ଅନେକ ସମୟରେ ପରୀକ୍ଷା ଓ ପ୍ରଲୋଭନର ସମ୍ମୁଖୀନ ହୋଇଥାଏ, ଏହା ସାଧାରଣ କଥା। କିନ୍ତୁ ଯେଉଁମାନେ ଈଶ୍ୱରଙ୍କ ଉପରେ ନିର୍ଭର କରନ୍ତି, ଈଶ୍ୱରଙ୍କର ବାକ୍ୟ ଅନୁଯାୟୀ ଜୀବନଯାପନ କରନ୍ତି, ଈଶ୍ୱର ସେମାନଙ୍କୁ ତାହାଙ୍କର ବାକ୍ୟ ମଧ୍ୟ ଦେଇ ଠିକ୍ ସେହି ସମୟରେ ଶିକ୍ଷା ଦିଅନ୍ତି, ପରାମର୍ଶ ଦିଅନ୍ତି, ଉପଦେଶ ଦିଅନ୍ତି, ଯଦ୍ୱାରା ସେହି ବ୍ୟକ୍ତି ସେହି ପରୀକ୍ଷା ବା ପ୍ରଲୋଭନ ଉପରେ ବିଜୟୀ ଜୀବନଯାପନ କରିବା ପାଇଁ ସକ୍ଷମ ହୋଇପାରେ। ତେଣୁ ଆସୁ ନିଜର ଚେଷ୍ଟାରେ, ନିଜର ଜ୍ଞାନରେ ପ୍ରଲୋଭନ ଉପରେ ବିଜୟୀ ଜୀବନଯାପନ କରିବା ପାଇଁ ଚେଷ୍ଟା ନ କରି ଈଶ୍ୱରଙ୍କ ବାକ୍ୟ ଉପରେ ବିଶ୍ୱାସ କରି ଏବଂ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସରେ ସ୍ଥିର ରହି ସେହି ପରୀକ୍ଷା ଉପରେ ଏକ ବିଜୟୀ ଜୀବନ ଯାପନ କରିବା ପାଇଁ ଚେଷ୍ଟା କରୁ। ପ୍ରିୟ ବନ୍ଧୁ, ଖ୍ରୀଷ୍ଟୀୟ ଜୀବନ ନିମନ୍ତେ ପରୀକ୍ଷା ନିହାତି ଆବଶ୍ୟକ। ଯେପରି ଆମେ ଏହି ଜଗତରେ ଯେତେବେଳେ ବିଦ୍ୟା ଅଧ୍ୟୟନ କରୁଅଛୁ, ଆମମାନଙ୍କୁ ପ୍ରତ୍ୟେକଟି ଶ୍ରେଣୀ ଉତ୍ତୀର୍ଣ୍ଣ ହେବା ନିମନ୍ତେ ପରୀକ୍ଷା ଦେବା ଆବଶ୍ୟକ। ଆଉ ସେହିପରି ଆତ୍ମିକ ଜୀବନରେ ମଧ୍ୟ ଆମମାନଙ୍କୁ ପରୀକ୍ଷାର ସମ୍ମୁଖୀନ ହେବା ଆବଶ୍ୟକ। ତାହେଲେ ଆମମାନଙ୍କର ଆତ୍ମିକ ଜୀବନର ଅଭିବୃଦ୍ଧି ଘଟିପାରିବ। ଖ୍ରୀଷ୍ଟୀୟ ଜୀବନ ନିମନ୍ତେ ଯେଉଁ ପରୀକ୍ଷା ଆସେ, ତାହା ତାହାର ଆତ୍ମିକ ଜୀବନର ଅଭିବୃଦ୍ଧି ନିମନ୍ତେ, ତାହାର ମଙ୍ଗଳର କାରଣ ନିମନ୍ତେ, ଅମଙ୍ଗଳର ନିମନ୍ତେ ନୁହେଁ। ତେଣୁ ଆଜି ଯଦି ଆମମାନେ ଖ୍ରୀଷ୍ଟଙ୍କୁ ଗ୍ରହଣ କରିବା ଦ୍ୱାରା ପରୀକ୍ଷା ଓ ପ୍ରଲୋଭନର ସମ୍ମୁଖୀନ ହେଉଅଛୁ, ତାହେଲେ ଆମେ ଜାଣି ରଖିବା ଉଚିତ ଯେ ପ୍ରଭୁ ଆମମାନଙ୍କୁ ଆହୁରି ବିଶ୍ୱାସରେ ସବଳ କରାଇବାକୁ ଚାହାନ୍ତି। ସେ ଆମମାନଙ୍କୁ ଆତ୍ମିକ ଜୀବନରେ ବଳିଷ୍ଠ କରାଇବାକୁ ଚାହାନ୍ତି। ସେ ଆମମାନଙ୍କୁ ଆହୁରି ପରିଷ୍କାର କରିବା ପାଇଁ ଚାହାନ୍ତି। ସେ ଆମମାନଙ୍କୁ ଆହୁରି ପରିମାର୍ଜିତ କରିବା ପାଇଁ ଚାହାନ୍ତି, ଯେପରି ଆମମାନେ ଶୈତାନର ସମସ୍ତ ଚାତୁରୀ ବିରୁଦ୍ଧରେ ଦଣ୍ଡାୟମାନ ହୋଇପାରୁ। ଆଉ ସେଥିନିମନ୍ତେ ଆମମାନଙ୍କୁ ପରୀକ୍ଷାର ମଧ୍ୟ ଦେଇ ଗତି କରିବାକୁ ଅଛି। ତେଣୁକରି ଆପଣ ଯଦି ପରୀକ୍ଷା ଓ ପ୍ରଲୋଭନର ସମ୍ମୁଖୀନ ହେଉଛନ୍ତି, ଭାଙ୍ଗି ପଡ଼ନ୍ତୁ ନାହିଁ ବା ପ୍ରଭୁଙ୍କଠାରୁ ଦୂରକୁ ଚାଲିଯାଆନ୍ତୁ ନାହିଁ, ମାତ୍ର ଆହୁରି ଆହୁରି ପ୍ରଭୁଙ୍କର ନିକଟବର୍ତ୍ତୀ ହେବାକୁ ଚାହାନ୍ତୁ ଏବଂ ବାକ୍ୟ ଅଧ୍ୟୟନ ଓ ପ୍ରାର୍ଥନାରେ ସମୟ ଦିଅନ୍ତୁ। ତାହେଲେ ଆପଣ ନିଶ୍ଚିତ ଭାବରେ ସେ ପରୀକ୍ଷା ଉପରେ ଜୟଲାଭ କରିପାରିବେ। ଆଉ ପରୀକ୍ଷା ଉପରେ ଜୟଲାଭ କରିବାର ଶକ୍ତି ଆମମାନଙ୍କର ନାହିଁ, ପ୍ରଭୁ ଯୀଶୁଙ୍କର ଅଛି, ଯେହେତୁ ସେ ଶୈତାନର ସମସ୍ତ ପରୀକ୍ଷା ଉପରେ ଜୟଯୁକ୍ତ ହୋଇଅଛନ୍ତି। ଆଉ ସେ ମଧ୍ୟ କହୁଅଛନ୍ତି ଯେ ତୁମମାନେ ମୋଠାରେ ବିଶ୍ୱାସ କର, ତୁମେମାନେ ମୋଠାରେ ବିଶ୍ୱାସରେ ସ୍ଥିର ରୁହ, ତାହେଲେ ମୁଁ ମଧ୍ୟ ତୁମମାନଙ୍କୁ ଜୟ ପ୍ରଦାନ କରାଇବି। ତେଣୁ ଆସୁ ସେହି ପ୍ରଭୁ ଯୀଶୁଙ୍କଠାରେ ବିଶ୍ୱାସରେ ସ୍ଥିର ରହି ତାହାଙ୍କଠାରୁ ଶକ୍ତିପ୍ରାପ୍ତ ହୋଇ ଆମମାନେ ଏହି ଜଗତରେ ସମସ୍ତ ପ୍ରକାର ପରୀକ୍ଷା ଓ ପ୍ରଲୋଭନ ଉପରେ ଏକ ବିଜୟୀ ଜୀବନ ଯାପନ କରିବା ପାଇଁ ଚେଷ୍ଟା କରୁ। ପ୍ରଭୁ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ।
ପ୍ରିୟ ଶ୍ରୋତା, ଆମର କାର୍ଯ୍ୟକ୍ରମ ନିୟମିତ ଶୁଣୁଥିବାରୁ ଅଶେଷ ଧନ୍ୟବାଦ। ଆପଣ ଏହି କାର୍ଯ୍ୟକ୍ରମ ଶୁଣିବା ଦ୍ୱାରା ଆତ୍ମିକ ଜୀବନରେ ଉପକୃତ ହୋଇପାରିଥିବେ ବୋଲି ଆମର ବିଶ୍ୱାସ। ପ୍ରଭୁ ଯୀଶୁଙ୍କ ବିଷୟରେ ଅଧିକ ଜାଣିବାର ଆଗ୍ରହ ଥିଲେ ଅଥବା ଉପାଦେୟ ପୁସ୍ତକର ଆବଶ୍ୟକ ଥିଲେ ଆମ ସହ ଯୋଗାଯୋଗ କରନ୍ତୁ। ଆମର ଠିକଣା: ପଥ ପ୍ରଦର୍ଶିକା, ଟ୍ରାନ୍ସ ୱାର୍ଲଡ ରେଡିଓ ଇଣ୍ଡିଆ, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 751001।
ମୋବାଇଲ ନମ୍ବର 9777221415।
ଠିକଣାଟି ଆଉଥରେ ଶୁଣନ୍ତୁ: ପଥ ପ୍ରଦର୍ଶିକା, ଟ୍ରାନ୍ସ ୱାର୍ଲଡ ରେଡିଓ ଇଣ୍ଡିଆ, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 751001।
ମୋବାଇଲ ନମ୍ବର 9777221415।
ଆମର ଇମେଲ ଆଡ୍ରେସଟି ଲେଖି ରଖନ୍ତୁ: odia.ttb@radio882.com। ତେବେ ଆଜି ପାଇଁ ବିଦାୟ ଦିଅନ୍ତୁ। ନମସ୍କାର।